ତେଣୁ ପ୍ରଥମେ ମୁଁ ତାକୁ ମୁନି ସାମଗ୍ରୀ ଦେଖିବାକୁ ନେଇଗଲି।